ଓଡ଼ିଶା କିଚେନ୍ କୁ ଆପଣମାନଙ୍କୁ ସ୍ୱାଗତ। ଫ୍ରେଣ୍ଡସ୍, ଆଜିର ରେସିପିଟି ହେଉଛି କାଶ୍ମୀର ପନିର। କାଶ୍ମୀରର ଏକ ଲୋକପ୍ରିୟ ବ୍ୟଞ୍ଜନ ଭାବେ ଜଣାଯାଏ କାଶ୍ମୀର ପନିର। ବିଭିନ୍ନ ଉତ୍ସବରେ ସେଠାରେ ଏହି ବ୍ୟଞ୍ଜନ ପରଷ ଯାଉଥିବାର ପ୍ରକାଶ। ତେବେ ଫ୍ରେଣ୍ଡସ୍, ଆଜି ରେସିପିଟି କହିବା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ତେବେ କାଶ୍ମୀର ପନିର ପ୍ରସ୍ତୁତ ପାଇଁ କ'ଣ ସବୁ ସାମଗ୍ରୀ ଦରକାର ନୋଟ୍ କରନ୍ତୁ। 300 ଗ୍ରାମ ପନିର, ତେଲ 2 ବଡ଼ ଚାମଚ, 500 ମିଲି ପାଣି, ହେଙ୍ଗୁ ଚିମୁଟାଏ, ଡାଲଚିନି 2 ଖଣ୍ଡ ବଡ଼, ତେଜପତ୍ର 2ଟି, ଗୁଜୁରାତି 6ଟି, ଜିରା 1/2 ଚାମଚ, ଟମାଟୋ ପେଷ୍ଟ 3 ଚାମଚ, କାଶ୍ମୀରୀ ଲଙ୍କା ଗୁଣ୍ଡ 1 ଚାମଚ, ଅଦା ଗୁଣ୍ଡ 1 ଚାମଚ, ପାନ ମୁହୁରୀ ଗୁଣ୍ଡ 1 ଚାମଚ, ଦହି 2 ଚାମଚ, କେଶର ଚିମୁଟାଏ, ଲୁଣ ସ୍ୱାଦ ଅନୁସାରେ। ତେବେ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। ଗ୍ୟାସ୍ ଅନ୍ କରି 500 ମିଲି ପାଣିକୁ ନଖ ଉଷୁମ ଗରମ କରିବେ। ଅନ୍ୟ ଏକ ଚୁଲାରେ କଢ଼େଇରେ ତେଲ 1/2 ଚାମଚ ଗରମ କରିବେ। ଏବେ କଟା ପନିରକୁ ହାଲକା ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ପନିରକୁ ବାହାର କରି ନଖ ଉଷୁମ ପାଣିରେ ରଖନ୍ତୁ। ଏପରି କଲେ ପନିର ନରମ ରହିଥାଏ। ସେହି କଡ଼େଇରେ ଅଧିକ ତେଲ ପକାଇ ହେଙ୍ଗୁ ପକାନ୍ତୁ। ପରେ ଡାଲଚିନି ଖଣ୍ଡ, ତେଜପତ୍ର, ଗୁଜୁରାତି ପକାଇବେ। ସେସବୁରୁ ବାସ୍ନା ଆସିବା ପରେ ଏବେ ଜିରା ପକାନ୍ତୁ। 2-3 ମିନିଟ୍ ପରେ ଟମାଟୋ ପେଷ୍ଟ ମିଶାଇ ତାହା ଯେପରି କଢ଼େଇରେ ନ ଲାଗିଯିବ ସେଥିପ୍ରତି ଧ୍ୟାନ ଦେବେ। ଏହାପରେ ଲଙ୍କା ଗୁଣ୍ଡ, ଅଦା ଗୁଣ୍ଡ ଏବଂ ପାନ ମୁହୁରୀ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ନିଅନ୍ତୁ। ମସଲା ଭଲ ଭାବେ କଷି ହେଲା ପରେ ପନିର ଥିବା ପାଣିକୁ କଡ଼େଇରେ ମିଶାନ୍ତୁ। ଏହି ପାଣି ଭଲ ଭାବେ ଫୁଟିବା ପରେ କେଶର ଓ ଦହି ମିଶାଇ ନେବେ। 2 ମିନିଟ୍ ଢାଙ୍କି ଦିଅନ୍ତୁ। ଏହାପରେ ଲୁଣ ଓ ପନିର ପକାଇବେ। ପନିରକୁ ଅଧିକ ସମୟ ସିଝିବାକୁ ନ ଦେଇ ଚୁଲା ବନ୍ଦ କରିଦିଅନ୍ତୁ। ଏବେ ଗରମ ଗରମ କାଶ୍ମୀର ପନିର ପ୍ରସ୍ତୁତ। ପରଟା କିମ୍ବା ପଲଉ ସହ ସପରିବାର ଏହା ଖାଇପାରିବେ। ଆଶା କରୁଛି ରେସିପିଟି ଆପଣ ନିଶ୍ଚିତ ଟ୍ରାଏ କରିବେ। ଧନ୍ୟବାଦ।